ମନର କଥାର ବିଶେଷ କାର୍ଯ୍ୟକ୍ରମରେ ଆମ ସହିତ ଆଜି ଅଛନ୍ତି ଆମେରିକାର ରାଷ୍ଟ୍ରପତି ଶ୍ରୀମାନ ବରାକ୍ ଓବାମା। ବିଗତ କିଛି ମାସ ଧରି ମୁଁ ଆପଣମାନଙ୍କୁ ମନର କଥା କହିଆସୁଥିଲି, କିନ୍ତୁ ଆଜି ଦେଶର କୋଣ ଅନୁକୋଣରୁ ଅନେକ ଲୋକ ପ୍ରଶ୍ନ ପଚାରିଛନ୍ତି, କିନ୍ତୁ ଅଧିକାଂଶ ପ୍ରଶ୍ନ ରାଜନୀତି ସମ୍ବନ୍ଧୀୟ, ବୈଦେଶିକ ନୀତି ସମ୍ବନ୍ଧୀୟ, ଆର୍ଥିକ ନୀତି ସମ୍ବନ୍ଧୀୟ, କିନ୍ତୁ କିଛି ପ୍ରଶ୍ନ ଏଭଳି ଅଛି ଯାହା ହୃଦୟକୁ ଛୁଉଁଛି। ଏବଂ ମୁଁ ଭାବୁଛି ଯେ ଆଜି ଆମେ ସେହି ପ୍ରଶ୍ନଗୁଡ଼ିକୁ ସ୍ପର୍ଶ କରି ଦେଶର କୋଣ ଅନୁକୋଣର ସାଧାରଣ ଜନତାଙ୍କ ପାଖରେ ପହଞ୍ଚିପାରିବା। ତେଣୁ ସାମ୍ବାଦିକ ସମ୍ମିଳନୀରେ ଉଠାଯାଇଥିବା ପ୍ରଶ୍ନ କିମ୍ବା ବୈଠକମାନଙ୍କରେ ଆଲୋଚନା ପାଇଁ ଆସିଥିବା ପ୍ରଶ୍ନ ଅଛି, ସେଗୁଡ଼ିକ ବ୍ୟତୀତ ହୃଦୟରୁ ବାହାରୁଥିବା କଥାକୁ ଯଦି ଆମେ ଦୋହରାଇବା, ଗୁଣୁଗୁଣାଇବା, ତେବେ ଏକ ନୂତନ ଶକ୍ତି ମିଳିଥାଏ। ସେହି ଅର୍ଥରେ ମୁଁ ଭାବୁଛି ଯେ ଏହି ପ୍ରଶ୍ନଗୁଡ଼ିକର ମୋ ଦୃଷ୍ଟିରେ ଅଧିକ ମହତ୍ତ୍ୱ ରହିଛି। ଆପଣ ଜାଣିଥିବେ ଯେ କେତେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ବରାକ୍ର ଅର୍ଥ କ'ଣ। ମୁଁ ମଧ୍ୟ ଖୋଜୁଥିଲି ଯେ ବରାକ୍ର ଅର୍ଥ କ'ଣ। ଆଫ୍ରିକୀୟ ଦେଶରେ ସ୍ୱାହିଲି ବୋଲି ଗୋଟିଏ ଭାଷା ଅଛି, ଯେଉଁଥିରେ ବରାକ୍ର ଅର୍ଥ ସେହି ବ୍ୟକ୍ତି ଯାହାକୁ ଆଶୀର୍ବାଦ ପ୍ରାପ୍ତ ହୋଇଛି, ୱାନ୍ ହୁ ଇଜ୍ ବ୍ଲେସ୍ଡ। ମୁଁ ଭାବୁଛି ଯେ ବରାକ୍ର ନାମ ସହିତ ଗୋଟିଏ ବହୁତ ବଡ଼ ଉପହାର ସ୍ୱତଃ ତାଙ୍କ ପରିବାର ତାଙ୍କୁ ପ୍ରଦାନ କରିଛି। ଗୋଟିଏ କଥା ମୋତେ ବହୁତ ଆନନ୍ଦ ପ୍ରଦାନ କରିଛି ଯେ ଆଫ୍ରିକୀୟ ଦେଶରେ ଉବନ୍ତୁ ଆଫ୍ରିକୀୟ ମହାନ ଉବନ୍ତୁରୁ ପ୍ରାଚୀନ ବିଚାରଧାରାର ଅନୁକରଣ କରିଆସିଛି। ଏହି ବିଚାରଧାରା ମାନବତା ମଧ୍ୟରେ ଐକ୍ୟବଦ୍ଧତାର ବିଚାରଧାରା। ସେମାନେ କହନ୍ତି, ଆଇ ଆମ୍ ବିକଜ୍ ୱି ଆର୍, ମୁଁ ଅଛି କାରଣ ଆମେ ଅଛୁ। ମୁଁ ଭାବୁଛି ଏଥିମଧ୍ୟରେ ଶତାବ୍ଦୀ ଶତାବ୍ଦୀର ଅନ୍ତର ଆସିଛି, ସୀମା ମଧ୍ୟରେ ତଫାତ୍ ରହିଛି। ତା ସତ୍ତ୍ୱେ ଆମେ ଯାହାକୁ ବସୁଧୈବ କୁଟୁମ୍ବକମ୍ କହୁଛୁ, ସେହି ଭାବ ଦୂରଦୂରାନ୍ତର ଆଫ୍ରିକାର ଜଙ୍ଗଲ ଭିତରେ ବି ଉଜ୍ଜୀବିତ ରହିଛି। ତେବେ ଆମ ମାନବ ଜାତି ପାଖରେ କେତେ ବଡ଼ ଐତିହ୍ୟ ଅଛି ଯାହାକି ଆମକୁ ପରସ୍ପର ସହିତ ଯୋଡ଼ି ଦେଉଛି। ଆମେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଆଲୋଚନା କରୁ, ସେତେବେଳେ ଆମର ହେନେରୀ ଥୋରଙ୍କର କଥା ମନେପଡ଼େ, ଯାହାଙ୍କ ପାଖରୁ ମହାତ୍ମା ଗାନ୍ଧୀ ଡିସୋବିଡିଏନ୍ସ ଶିଖିଥିଲେ। ଯେତେବେଳେ ଆମେ ମାର୍ଟିନ୍ ଲୁଥର କିଙ୍ଗ୍ଙ୍କର କଥା କହୁଛୁ କିମ୍ବା ଓବାମାଙ୍କର କଥା କହୁଛୁ, ସେତେବେଳେ ସେମାନଙ୍କ ମୁହଁରୁ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ସମ୍ମାନଜନକ କଥା ଶୁଣୁଛୁ। ଏହିସବୁ କଥା ସାରା ବିଶ୍ୱକୁ ଯୋଡ଼ି ଦେଉଛି। ଆଜି ଆମ ସହିତ ବରାକ୍ ଓବାମା ଅଛନ୍ତି। ମୁଁ ତାଙ୍କୁ ଅନୁରୋଧ କରୁଛି ଆମ ନିକଟକୁ ବିଳମ୍ବରେ ଆସିଥିବା ପ୍ରଶ୍ନଗୁଡ଼ିକ ବିଷୟରେ ସେ ଆମକୁ କିଛି କୁହନ୍ତୁ। ମୋ ପ୍ରତି ଉଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ମୁଁ ଦେବି ଏବଂ ଯେଉଁ ପ୍ରଶ୍ନ ବରାକ୍ଙ୍କ ପ୍ରତି ଉଦ୍ଦିଷ୍ଟ ସେଗୁଡ଼ିକର ଉତ୍ତର ସେ ଦେବେ। ଏବେ ମୁଁ ରାଷ୍ଟ୍ରପତି ବରାକ୍ ଓବାମାଙ୍କୁ ଅନୁରୋଧ କରୁଛି କିଛି କହିବା ପାଇଁ।
ନମସ୍ତେ, ଧନ୍ୟବାଦ ପ୍ରଧାନମନ୍ତ୍ରୀ ମୋଦି। ଆମର ଭାରତ ଗସ୍ତ କାଳରେ ମୋତେ ଓ ମୋର ସହଧର୍ମିଣୀ ମିସେଲ୍ଙ୍କୁ ଅଭୂତପୂର୍ବ ଆତିଥ୍ୟ ପ୍ରଦାନ କରି ଆମ ପ୍ରତି ସହୃଦୟତା ଦେଖାଇଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବରେ ଭାରତର ଗଣତନ୍ତ୍ର ଦିବସରେ ଯୋଗଦାନ କରି ମୁଁ ନିଜକୁ କେତେ ସମ୍ମାନିତ ମନେ କରୁଛି ତାହା ମୁଁ ଭାରତର ଜନସାଧାରଣଙ୍କୁ କହିବାକୁ ଚାହେଁ। ମୋତେ ଜଣାଇ ଦିଆଯାଇଛି ଯେ ଏହା ହେଉଛି ଜଣେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଆମେରିକୀୟ ରାଷ୍ଟ୍ରପତିଙ୍କର ପ୍ରଥମ ମିଳିତ ବେତାର ଭାଷଣ। ଏଣୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଆମେ ଇତିହାସ ସୃଷ୍ଟି କରିଛୁ। ଯେଉଁମାନେ ଏହି ମହାନ ରାଷ୍ଟ୍ରର କୋଣ ଅନୁକୋଣରେ ଏହି ବେତାର ଭାଷଣ ଶୁଣୁଛନ୍ତି ସେମାନଙ୍କୁ ସିଧାସଳଖ କହିବାରେ ଏକ ସ୍ୱାତନ୍ତ୍ର୍ୟ ଅଛି। ଆମେ ବିଭିନ୍ନ ପର୍ଯ୍ୟାୟର କଥାବାର୍ତ୍ତା କରିସାରିଲୁଣି ଏବଂ ସେଥିରୁ ଯାହା ଜାଣିଛୁ, ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସ୍ୱାଭାବିକ ଭାବରେ ବନ୍ଧୁତା ସୂତ୍ରରେ ବନ୍ଧା, କାରଣ ଉଭୟଙ୍କ ଭିତରେ ଅନେକ ସାମଞ୍ଜସ୍ୟ ରହିଛି। ଆମେ ଦୁଇଟି ମହାନ ଗଣତାନ୍ତ୍ରିକ ରାଷ୍ଟ୍ର, ଅଭିନବ ଅର୍ଥନୈତିକ ବ୍ୟବସ୍ଥା ଦ୍ୱାରା ପରିଚାଳିତ ଦୁଇଟିଯାକ ଦେଶ, ବିବିଧତାରେ ସମୃଦ୍ଧ ଦୁଇଟିଯାକ ଦେଶ, ବ୍ୟକ୍ତି ସ୍ୱାଧୀନତା ଏବଂ ସଶକ୍ତିକରଣ ପାଇଁ ବଦ୍ଧପରିକର। ଅଗଣିତ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଯେଉଁମାନେ ଏବେ ବି ଆମେରିକାରେ ରହି ଭାରତୀୟ ପରମ୍ପରା ପାଳନ କରିଆସୁଛନ୍ତି, ସେମାନେ ମଧ୍ୟ ଆମ ଦୁଇ ଦେଶ ଭିତରେ ଗଢ଼ି ଉଠିଥିବା ସମ୍ପର୍କର ସେତୁ ସଦୃଶ। ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହେଁ ଯେ ଉଭୟ ଦେଶର ବନ୍ଧୁତାକୁ ସୁଦୃଢ଼ କରିବା ଦିଗରେ ତାଙ୍କର ନିଷ୍ଠାପର ଉଦ୍ୟମକୁ ମୁଁ ପ୍ରଶଂସା ନ କରି ରହିପାରୁନାହିଁ। ଭାରତରେ ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତିକରଣ, ସମସ୍ତଙ୍କ ପାଇଁ ବିଦ୍ୟୁତ୍ ସଂଯୋଗ, ନିର୍ମଳ ଉର୍ଜାର ବ୍ୟବହାର ଏବଂ ଶିକ୍ଷା ତଥା ଆଧାରିକ ସଂରଚନାରେ ପୁଞ୍ଜିନିବେଶ ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହସିକ ତଥା ସଶକ୍ତ ପଦକ୍ଷେପ ଦେଖି ଯୁକ୍ତରାଷ୍ଟ୍ର ଆମେରିକାବାସୀ ଖୁବ୍ ଉତ୍ସାହୀ ହୋଇ ପଡ଼ିଛନ୍ତି ଏବଂ ଏହିସବୁ କ୍ଷେତ୍ରରେ ଆମେ ଭାରତ ସହ ସହଯୋଗ ତଥା ଭାଗିଦାରୀର ହାତ ବଢ଼ାଉଛୁ। କାରଣ ଅନେକଗୁଡ଼ିଏ ପଦକ୍ଷେପ ମୁଁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ନେଇଛି, ଯଦ୍ୱାରା ଯୁବଶକ୍ତି ଉତ୍କୃଷ୍ଟମାନର ଶିକ୍ଷା ପାଇପାରିବେ, ସାଧାରଣ ଜନତା ତାଙ୍କ ଶ୍ରମର ମୂଲ୍ୟ ପାଇପାରିବେ ଏବଂ ଉପଯୁକ୍ତ ମଜୁରୀ ପାଇବେ, ନିଯୁକ୍ତିରେ ସ୍ଥିରତା ଥିବ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତୁଟ ରହିଥିବ। ପ୍ରଧାନମନ୍ତ୍ରୀ ମୋଦି ଏସବୁ ଦିଗରେ ଖୁବ୍ ଆଗ୍ରହ ଦେଖାଇଛନ୍ତି ଏବଂ ଗଭୀର ଅନୁଶୀଳନ କରିଛନ୍ତି। ମୁଁ ଭାବୁଛି ଏସବୁ ସମସ୍ୟାର ଗୋଟିଏ ଧାରା ରହିଛି, ଏହିସବୁ ସମସ୍ୟା ଗାନ୍ଧିଜୀଙ୍କ ଅମୂଲ୍ୟ ଉପଦେଶକୁ ମନେ ପକାଇଦିଏ ଏବଂ ଏହା ମଧ୍ୟ ଆମ ଜୀବନର ମୂଳକେନ୍ଦ୍ର ହେବା ଉଚିତ ଯେ ଆମେ ଈଶ୍ୱରଙ୍କୁ ଜନସାଧାରଣଙ୍କ ସେବା ଭିତରେ ଖୋଜିବା। କାରଣ ଈଶ୍ୱର ସର୍ବବ୍ୟାପୀ ଏବଂ ପ୍ରତ୍ୟେକଙ୍କ ଶରୀର ଭିତରେ ବିଦ୍ୟମାନ। ଏହି ମିଳିତ ମୂଲ୍ୟବୋଧ, ଏହି ଚିନ୍ତାଧାରା ପାଇଁ ମୁଁ ଦୁଇ ରାଷ୍ଟ୍ରର ସମ୍ପର୍କ ବଢ଼ାଇବା ଦିଗରେ ସଂକଳ୍ପବଦ୍ଧ। ମୁଁ ବିଶ୍ୱାସ କରେ ଯଦି ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ଦରବାରରେ ମିଳିତ ଭାବରେ ଏହିସବୁ ମୂଲ୍ୟବୋଧକୁ ଆଧାର କରି କାର୍ଯ୍ୟ କରନ୍ତି, ତେବେ ଆମ ଦୁଇ ଦେଶର ଲୋକେ କେବଳ ଉପକୃତ ହେବେ ନାହିଁ, ବରଂ ଭବିଷ୍ୟତର ପୃଥିବୀ ଆହୁରି ସମୃଦ୍ଧ, ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ହେବ। ଏଣୁ ପ୍ରଧାନମନ୍ତ୍ରୀ ମହୋଦୟ, ଆଜି ଏହି ମଞ୍ଚରେ ମୋତେ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
ବାରାକ୍ଜୀ, ପ୍ରଥମ ପ୍ରଶ୍ନଟି ଆସିଛି ମୁମ୍ବାଇର ରାଜ ଓ ଡେରାଡୁନ୍ ଉତ୍ତରାଖଣ୍ଡର ଆଲୋକ ଭଟ୍ଟଙ୍କଠାରୁ। ଆଲୋକ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ତାଙ୍କର ଜଣେ ସାନ ଝିଅ ଅଛନ୍ତି। ତାଙ୍କର ପ୍ରଶ୍ନ ହେଉଛି ଯେ ଆପଣ ଆପଣଙ୍କ ଝିଅମାନଙ୍କୁ କେତେ ସ୍ନେହ କରନ୍ତି, ସେ କଥା ସାରା ଦୁନିଆ ଜାଣେ। ଆପଣ ଆପଣଙ୍କ ଝିଅଙ୍କୁ ଭାରତ ବିଷୟରେ ନିଜ ଅନୁଭବ କିପରି ବର୍ଣ୍ଣନା କରିବେ? ଆପଣ କ'ଣ ସେମାନଙ୍କ ପାଇଁ କିଛି ଜିନିଷ ଆଣିବାର ଯୋଜନା ରଖିଛନ୍ତି କି? ଅନରେବଲ୍ ଶ୍ରୀ ବାରାକ୍ ଓବାମା,
କଥା ହେଉଛି ମୋର ପିଲାମାନେ ଭାରତ ଆସିବାକୁ ବହୁତ ଚାହୁଁଥିଲେ, ସେମାନେ ଭାରତ ପ୍ରତି ଆକର୍ଷିତ। ଦୁର୍ଭାଗ୍ୟବଶତଃ ଯେତେବେଳେ ମୁଁ ଏହି ଦେଶକୁ ଗସ୍ତରେ ଆସିଛି, ତାଙ୍କ ସ୍କୁଲ ତାଙ୍କ ଆସିବା ପଥରେ ପ୍ରତିବନ୍ଧକ ସାଜିଛି। ସେମାନେ ତ ସ୍କୁଲ ଛାଡ଼ି ଆସିପାରିବେ ନାହିଁ। ପ୍ରକୃତରେ ମୋର ବଡ଼ ଝିଅ ମାଲିଆର ସ୍କୁଲ ପରୀକ୍ଷା ନିକଟରେ ଥିଲା। ସେମାନେ ଭାରତର ସଂସ୍କୃତି ଆଉ ଇତିହାସ ପ୍ରତି ଆକର୍ଷିତ, କିଛିକାଂଶରେ ମୁଁ ଭାବୁଛି ମୋର ପ୍ରଭାବ ପାଇଁ ମଧ୍ୟ, କିନ୍ତୁ ଅନେକାଂଶରେ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସ ଦ୍ୱାରା ସେମାନେ ପ୍ରଭାବିତ। କିପରି ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଏହି ସଂଗ୍ରାମକୁ ତେଜୋଦୀପ୍ତ କରିଥିଲା ଏବଂ କିପରି ଯୁକ୍ତରାଷ୍ଟ୍ର ଆମେରିକାର ଅହିଂସାତ୍ମକ ନାଗରିକ ଅଧିକାର ଆନ୍ଦୋଳନ ଏହି ଗାନ୍ଧିଜୀଙ୍କ ପନ୍ଥା ଅନୁସରଣ କରିଥିଲା, ତାହା ସେମାନଙ୍କୁ ଭାରତ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହାନ୍ୱିତ କରିଛି। ଯେତେବେଳେ ମୁଁ ଫେରିଯିବି, ମୁଁ ସେମାନଙ୍କୁ ଏକଥା କହିବି, ଭାରତ ତାଙ୍କ କଳ୍ପନାର ସେହି ଉତ୍କର୍ଷର ଦେଶ ଏବଂ ମୁଁ ନିଶ୍ଚିତ ସେମାନେ ମୋତେ ପରବର୍ତ୍ତୀ ଗସ୍ତ କାଳରେ ସେମାନଙ୍କୁ ସାଙ୍ଗରେ ନେଇଯିବା ପାଇଁ ବାଧ୍ୟ କରିବେ। ହୁଏତ ଏହା ମୋର ରାଷ୍ଟ୍ରପତି ଥିବା ସମୟରେ ନ ହୋଇପାରେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନିଶ୍ଚିତ ଆସିବେ ଏବଂ ଭାରତ ଦେଖିବେ। ମୁଁ ସେମାନଙ୍କ ପାଇଁ କିଛି ଜିନିଷ କିଣାକିଣି ଅବଶ୍ୟ କରିବି। ମୁଁ ହୁଏତ ଦୋକାନକୁ ଯାଇ କିଣିନପାରେ, କିନ୍ତୁ ମୋ ସହିତ ଆସିଥିବା ବ୍ୟକ୍ତିମାନେ ଏଥିରେ ସାହାଯ୍ୟ କରିବେ। ମୁଁ ମିସେଲ୍ର ପରାମର୍ଶ ମଧ୍ୟ ନେବି, କାରଣ ପିଲାମାନେ କ'ଣ ଚାହାନ୍ତି ସେ ସମ୍ପର୍କରେ ତାଙ୍କର ଅନୁମାନ ସମ୍ଭବତଃ ମୋଠୁ ଭଲ।
ବାରାକ୍ଜୀ କହିଲେ ଯେ ସେ ତାଙ୍କ ଝିଅମାନଙ୍କୁ ଧରି ଆସିବେ। ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି, ଆପଣ ରାଷ୍ଟ୍ରପତି ଥିବା ଭିତରେ ଆସନ୍ତୁ ବା ରାଷ୍ଟ୍ରପତି କାର୍ଯ୍ୟକାଳ ପରେ ଆସନ୍ତୁ, ଭାରତ ଆପଣଙ୍କୁ ଓ ଆପଣଙ୍କର ଝିଅମାନଙ୍କୁ ସ୍ୱାଗତ କରିବାକୁ ଉତ୍ସୁକତାର ସହ ଚାହିଁ ରହିଛି। ମୋତେ ମହାରାଷ୍ଟ୍ରର ପୁନେରୁ ସାନିକା ଦିୱାନ ଗୋଟିଏ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି ଯେ ଆପଣ ବେଟି ବଚାଓ ବେଟି ପଢ଼ାଓ ମିଶନ ଆରମ୍ଭ କରିଛନ୍ତି, ସେଥିପାଇଁ କ'ଣ ଆପଣ ଆମେରିକାର ପ୍ରେସିଡେଣ୍ଟ ଓବାମାଙ୍କର ସାହାଯ୍ୟ ଚାହିଁଛନ୍ତି? ସାନିକା, ଆପଣ ଭଲ ପ୍ରଶ୍ନଟିଏ ପଚାରିଛନ୍ତି। ଭାରତରେ ଲିଙ୍ଗଗତ ଅନୁପାତର ବିଷମତା ବଡ଼ ଚିନ୍ତାର କାରଣ ପାଲଟିଛି। 1000 ପୁଅଙ୍କର ତୁଳନାରେ ଝିଅଙ୍କର ସଂଖ୍ୟା କମ୍ ରହିଛି। ତା'ର ମୂଳ କାରଣ ହେଉଛି ପୁଅ ଝିଅଙ୍କ ପ୍ରତି ଥିବା ଆମର ଦୃଷ୍ଟିଭଙ୍ଗୀ ତ୍ରୁଟିପୂର୍ଣ୍ଣ। ପ୍ରେସିଡେଣ୍ଟ ଓବାମାଙ୍କୁ ମୁଁ ସାହାଯ୍ୟ ମାଗେ ବା ନ ମାଗେ, କିନ୍ତୁ ତାଙ୍କ ନିଜ ଜୀବନ ହିଁ ଏ କ୍ଷେତ୍ରରେ ଗୋଟିଏ ପ୍ରେରଣା। ସେ ନିଜର ଦୁଇ ଝିଅଙ୍କୁ ଉପଯୁକ୍ତ ଲାଳନ ପାଳନ କରୁଛନ୍ତି, ସେମାନଙ୍କ ପାଇଁ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି। ଆମ ଦେଶର ଅନେକ ସ୍ଥାନରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ପରିବାରରେ ପୁଅ ନାହାନ୍ତି, କେବଳ ଝିଅ ଅଛନ୍ତି। ସେମାନେ ମଧ୍ୟ ଝିଅମାନଙ୍କୁ ଯଥେଷ୍ଟ ଗୌରବର ସହିତ ବଡ଼ କରୁଛନ୍ତି, ଯାହାକି ସବୁଠାରୁ ବଡ଼ ପ୍ରେରଣା। ମୁଁ ମନେ କରୁଛି ଏହି ପ୍ରେରଣା ହିଁ ଆମର ଶକ୍ତି। ଆପଣ ଯେତେବେଳେ ପଚାରିଛନ୍ତି, ତେଣୁ ମୁଁ କହିବି ଯେ ଝିଅମାନଙ୍କୁ ରକ୍ଷା କରିବା, ପଢ଼ାଇବା ଆମର ସାମାଜିକ କର୍ତ୍ତବ୍ୟ, ସାଂସ୍କୃତିକ କର୍ତ୍ତବ୍ୟ ତଥା ମାନବୀୟ ଦାୟିତ୍ୱ। ଏସବୁକୁ ଆମେ ପାଳନ କରିବା ଉଚିତ। ବାରାକଜୀ, ଆପଣଙ୍କ ପାଇଁ ବି ପ୍ରଶ୍ନଟିଏ। ଡକ୍ଟର କମଲେଶ ଉପାଧ୍ୟାୟ ଗୁଜରାଟ ଅହମ୍ମଦାବାଦରୁ ଇମେଲ ମାଧ୍ୟମରେ ସେ ପଚାରିଛନ୍ତି, ଆପଣଙ୍କ ପତ୍ନୀ ଡାଇବେଟିସ୍ ଏବଂ ମେଦବହୁଳତା ଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଧୁନିକ ଆହ୍ୱାନକୁ ମୁକାବିଲା କରିବା ଦିଗରେ ବ୍ୟାପକ ସାମାଜିକ କାର୍ଯ୍ୟ କରୁଛନ୍ତି। ଭାରତରେ ମଧ୍ୟ ଏ ପ୍ରକାର ଆହ୍ୱାନ ତୀବ୍ର ଗତିରେ ବଢ଼ି ଚାଲିଛି। ଯେମିତି ବିଲ୍ ଗେଟ୍ସ ଓ ମିଲିନ୍ଦା ଗେଟ୍ସ ଭାରତରେ ସ୍ୱଚ୍ଛତା ପାଇଁ କାର୍ଯ୍ୟ କରୁଛନ୍ତି, ଆପଣ ଓ ଆପଣଙ୍କର ପତ୍ନୀ ସେହିଭଳି ରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ପରେ ଭାରତରେ ମେଦବହୁଳତା ଆଉ ଡାଇବେଟିସ୍ର ମୁକାବିଲା ପାଇଁ କାମ କରିବେ କି?
ହଁ, ଭାରତରେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥା ସହଯୋଗରେ ଆମେ ଜନସ୍ୱାସ୍ଥ୍ୟ ସମସ୍ୟା ଯେପରିକି ସ୍ଥୂଳକାୟତ୍ୱ ସମ୍ପର୍କରେ ଅଧିକ କାମ କରିବାକୁ ଆଗ୍ରହୀ। ଏହି କ୍ଷେତ୍ରରେ ମିସେଲ୍ର କାର୍ଯ୍ୟ ଓ ପଦକ୍ଷେପକୁ ନେଇ ମୁଁ ଖୁବ୍ ଗର୍ବିତ। ମୋଟାପଣିଆ ଏକ ପୃଥିବୀବ୍ୟାପୀ ସଂକ୍ରାମକ ରୋଗର ରୂପ ନେଲାଣି। ଯୁବାବସ୍ଥାରେ ଏହି ମୋଟାପଣିଆ ଏକ ଚିନ୍ତାର ବିଷୟ। କିଛିକାଂଶରେ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ଏହାର କାରଣ, କିଛିକାଂଶରେ ପିଲାମାନଙ୍କର ଖେଳକୁଦ କ୍ରମଶଃ କମିଯାଉଥିବାରୁ ଏପରି ହେଉଛି। ଏହି ପଥରେ ଜୀବନସାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ। ତେଣୁ ଏହି ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆମେ ଆନ୍ତର୍ଜାତୀୟ କ୍ଷେତ୍ରରେ କାମ କରିବା ଉଚିତ। ଭାରତରେ ମଧ୍ୟ କାମ କରିବାକୁ ଆମେ ଆଗ୍ରହୀ। ସମଗ୍ର ବିଶ୍ୱକୁ କ୍ଷତି ପହଞ୍ଚାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଏହା ହେଉଛି ଏକ ଦିଗ। ପ୍ରଧାନମନ୍ତ୍ରୀ ଏବଂ ମୁଁ ଏ ବିଷୟରେ ଆଳପ ଆଲୋଚନା କରିଛୁ। ଉଦାହରଣ ସ୍ୱରୂପ, ସଂକ୍ରାମକ ତଥା ସ୍ଥାନିକ ରୋଗର ଚିକିତ୍ସା ପାଇଁ ଆମେ କିପରି ତ୍ୱରିତ ପଦକ୍ଷେପ ନେଇପାରିବୁ, କିପରି ଇବୋଲା କିମ୍ବା ଭୟଙ୍କର ଫ୍ଲୁ ଭୂତାଣୁ କିମ୍ବା ପୋଲିଓ ଦେଖାଦେଲେ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିହେବ, ପ୍ରଥମରୁ ଚିହ୍ନଟ କରିହେବ ଏବଂ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିହେବ, ଫଳତଃ ଏସବୁ ଆଉ ବ୍ୟାପିବ ନାହିଁ। ତେଣୁ ପୃଥିବୀରେ ଜନସ୍ୱାସ୍ଥ୍ୟ ଆଧାରିତ ସଂରଚନାରେ କିପରି ଉନ୍ନତି ଆଣିହେବ ତାହା ହିଁ ଆମର ଲକ୍ଷ୍ୟ। ମୁଁ ଜାଣେ ପ୍ରଧାନମନ୍ତ୍ରୀ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଚମତ୍କାର ପଦକ୍ଷେପ ନେଉଛନ୍ତି। ଅନ୍ୟ ଦେଶମାନେ ଯେଉଁଠି ଜନସ୍ୱାସ୍ଥ୍ୟ ସେବା ପଛରେ ପଡ଼ିଛି, ଭାରତଠୁ ଶିକ୍ଷା ଗ୍ରହଣ କରିବା ଉଚିତ। ସ୍ୱାସ୍ଥ୍ୟସେବା ଅନ୍ୟ କ୍ଷେତ୍ର ସହିତ ବିଭିନ୍ନ ସୂତ୍ରରେ ସଂଶ୍ଲିଷ୍ଟ, କାରଣ ପିଲାମାନେ ଅସୁସ୍ଥ ହୋଇ ପଡ଼ିଲେ ସ୍କୁଲ ଯାଇପାରିବେ ନାହିଁ, ଆଉ ପଛରେ ପଡ଼ିଯିବେ। ଏହାର ମଧ୍ୟ ବିଭିନ୍ନ ଦେଶର ଅର୍ଥନୈତିକ ପ୍ରଗତି ଉପରେ ଅନେକଟା ପ୍ରଭାବ ପଡ଼ିବ। ଏଣୁ ଏହି କ୍ଷେତ୍ରରେ ଆହୁରି ଅଗ୍ରସର ହେବାକୁ ପଡ଼ିବ। ପଦରୁ ଅବସର ନେଲା ପରେ ଏ ଦିଗରେ ଅନେକ ସମ୍ଭାବନା ଦେଖି କାମ କରିବା ପାଇଁ ମୁଁ ଖୁବ୍ ଆଗ୍ରହ ପ୍ରକାଶ କରୁଛି।
ମୋତେ ଶ୍ରୀ ଅର୍ଜୁନ ଗୋଟିଏ ପ୍ରଶ୍ନ ପଚାରିଛନ୍ତି। ଏଇଠି ଗୋଟିଏ ଇଣ୍ଟରେଷ୍ଟିଂ ପ୍ରଶ୍ନ ସେ ପଚାରିଛନ୍ତି। ହ୍ୱାଇଟ୍ ହାଉସ୍ ବାହାରେ ଜଣେ ପର୍ଯ୍ୟଟକ ଭାବରେ ଆପଣଙ୍କର ମୁଁ ଗୋଟିଏ ପୁରୁଣା ଫଟୋ ଦେଖିଛି। ଆପଣ ଗତ ସେପ୍ଟେମ୍ବର ମାସରେ ଯେତେବେଳେ ସେଠାକୁ ଯାଇଥିଲେ, ସେତେବେଳେ କେଉଁ କଥାଟି ଆପଣଙ୍କର ହୃଦୟକୁ ଛୁଇଁଥିଲା? ଏକଥା ସତ ଯେ ମୁଁ ଯେତେବେଳେ ପ୍ରଥମ ଥର ଆମେରିକା ଯାଇଥିଲି, ସେତେବେଳେ ହ୍ୱାଇଟ୍ ହାଉସ୍ ଯିବା ମୋ ଭାଗ୍ୟରେ ନଥିଲା। ତେଣୁ ସେତେବେଳେ ହ୍ୱାଇଟ୍ ହାଉସ୍ଠାରୁ ଟିକେ ଦୂରରେ ଲାଗିଥିବା ଲୁହାର ବଡ଼ ଗୋଟିଏ ଜାଲି ବାହାରେ ଠିଆ ହୋଇ ମୁଁ ଫଟୋ ଉଠାଇଥିଲି। ତା ପଛରେ ହ୍ୱାଇଟ୍ ହାଉସ୍ ଦେଖାଯାଉଥିଲା। ଆଉ ଏବେ ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ସେହି ଫଟୋଟି ଖୁବ୍ ପପୁଲାର ହୋଇଯାଇଛି। କିନ୍ତୁ ସେତେବେଳେ ମୁଁ କେବେ ବି ଭାବିନଥିଲି ଯେ ମୋତେ ଜୀବନରେ କେବେ ହେଲେ ହ୍ୱାଇଟ୍ ହାଉସ୍କୁ ଯିବାର ସୁଯୋଗ ମିଳିବ। କିନ୍ତୁ ମୁଁ ଯେତେବେଳେ ହ୍ୱାଇଟ୍ ହାଉସ୍କୁ ଗଲି, ସେତେବେଳେ ଗୋଟିଏ କଥା ମୋ ହୃଦୟକୁ ଗଭୀର ଭାବରେ ସ୍ପର୍ଶ କଲା, ଆଉ ମୁଁ କେବେ ବି ଭୁଲିପାରିବି ନାହିଁ। ବାରାକଜୀ ମୋତେ ଗୋଟିଏ ବହି ଦେଲେ, ସେଇଠିକୁ ସେ ବହୁତ ଖୋଜାଖୋଜି କରି ଆଣିଥିଲେ, ଆଉ ସେ ଦୁଇଟି ବହି ବହୁତ ପ୍ରସିଦ୍ଧି ଲାଭ କରିଥିଲା। ବହି ଦୁଇଟି ଥିଲା ମୋ ଜୀବନରେ ପ୍ରେରଣାର ଉତ୍ସ ପାଲଟିଥିବା ସ୍ୱାମୀ ବିବେକାନନ୍ଦଙ୍କର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ଦେଇଥିବା ଭାଷଣର ସଂକଳନ। ଏହି ବହି ଦୁଇଟିକୁ ବାରାକଜୀ ମୋ ପାଇଁ ଖୋଜିକରି ଆଣିଥିବାରୁ ଘଟଣାଟି ମୋ ହୃଦୟକୁ ଛୁଇଁଥିଲା। କେବଳ ସେତିକି ନୁହେଁ, ସେ ମୋତେ ବହିର ପୃଷ୍ଠାଗୁଡ଼ିକ ଓଲଟାଇ ସେଥିରେ କ'ଣ କ'ଣ ଲେଖା ହୋଇଥିଲା ଦେଖାଇଥିଲେ। ମାନେ ବହିଟିକୁ ସେ ପୂରା ଦେଖିସାରିଥିଲେ। ସେ ଗର୍ବର ସହିତ କହିଥିଲେ ଯେ ମୁଁ ସେହି ଚିକାଗୋରୁ ଆସିଛି ଯେଉଁଠିକୁ ସ୍ୱାମୀ ବିବେକାନନ୍ଦ ଆସିଥିଲେ। ଏ କଥା ମୋ ହୃଦୟକୁ ଆହୁରି ସ୍ପର୍ଶ କରିଥିଲା, ଆଉ ମୁଁ ସାରା ଜୀବନ ନିଜର ପରମ୍ପରାକୁ ମାନି ଆସିଛି। ଦିନେ ହ୍ୱାଇଟ୍ ହାଉସ୍ଠୁ ଦୂରରେ ରହି ଫଟୋ ଉଠାଇଥିବା ବ୍ୟକ୍ତି ଜଣକ ହ୍ୱାଇଟ୍ ହାଉସ୍ ଭିତରକୁ ଯାଇ ନିଜର ସେହି ଶ୍ରଦ୍ଧେୟ ବ୍ୟକ୍ତିଙ୍କର ଜୀବନ ସମ୍ବନ୍ଧୀୟ ପୁସ୍ତକ ଲାଭ କରିବା ଘଟଣା ତାହା ହୃଦୟକୁ କେତେ ଗଭୀର ଭାବରେ ଛୁଇଁଥିବ ଆପଣ କଳ୍ପନା କରିପାରୁଛନ୍ତି? ବାରାକଜୀ, ଆପଣଙ୍କ ପାଇଁ ଆଉ ଏକ ପ୍ରଶ୍ନ। ପଞ୍ଜାବର ଲୁଧିଆନାରୁ ହିମାନୀ କରିଛନ୍ତି ଏ ପ୍ରଶ୍ନ।
ପ୍ରଶ୍ନ ଅଛି, ଆପଣ କ'ଣ କେବେ କଳ୍ପନା କରିଥିଲେ ଆଜି ଯେଉଁ ପଦବୀରେ ଆପଣ ଅଧିଷ୍ଠିତ ସେହି ସ୍ଥାନରେ ଆପଣ ଦିନେ ପହଞ୍ଚିବେ? ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ଯେତେବେଳେ ପ୍ରଥମ ଥର ପାଇଁ ହ୍ୱାଇଟ୍ ହାଉସ୍ ଦେଖିଲେ, ଲୁହାବାଡ଼ ବାହାରେ ଛିଡ଼ା ହୋଇ ସେ କଥା କହୁଥିଲା ବେଳେ ମୁଁ କୌତୂହଳୀ ହୋଇ ଶୁଣୁଥିଲି ଆପଣଙ୍କ କଥା। ମୋର ବି ସେଇ ଏକାଦଶା ହୋଇଥିଲା। ମୁଁ ଯେତେବେଳେ ପ୍ରଥମେ ହ୍ୱାଇଟ୍ ହାଉସ୍ ଦେଖିବାକୁ ଗଲି, ମୁଁ ବି ସେହି ଲୋହବାଡ଼ ଆରପଟେ ଛିଡ଼ା ହୋଇଥିଲି ଏବଂ ଭିତରକୁ ଅନାଇ ଅନାଇ ଭାବୁଥିଲି। ନିଶ୍ଚିତ ଭାବରେ ମୁଁ କଳ୍ପନା ମଧ୍ୟ କରିନଥିଲି ମୁଁ ଦିନେ ଭିତରେ ପ୍ରବେଶ କରିବି ଆଉ ତା ଭିତରେ ରହିବି। ମୁଁ ଭାବୁଛି ଆମେ ଦୁଇଜଣ ସାଧାରଣ ପରିବାରରେ ଜନ୍ମ ହୋଇ ଏଭଳି ଅପୂର୍ବ ସୁଯୋଗ ପାଇବା ଈଶ୍ୱରଙ୍କ ବରଦାନ ନିଶ୍ଚୟ। ଯେତେବେଳେ ମୁଁ ଭାବେ ଆମେରିକାରେ ଶ୍ରେଷ୍ଠ କ'ଣ ଆଉ ଭାରତରେ ଶ୍ରେଷ୍ଠ କ'ଣ, ସେତେବେଳେ ମୋର ମନକୁ ଆସେ ଜଣେ ଚା ବିକାଳୀ ଏବଂ ମୋ ପରି ଜଣେ ଏକାକିନୀ ମାତାର ସନ୍ତାନ ନିଜ ନିଜର ରାଷ୍ଟ୍ର ପାଇଁ ନେତୃତ୍ୱ ଦେଇପାରିଲେ ତ। ଏହା କ'ଣ ଆମ ଦେଶରେ ନିହିତ ଅସୁମାରୀ ସୁଯୋଗର ଉଦାହରଣ ନୁହେଁ? ଆମକୁ ପ୍ରେରଣା ମଧ୍ୟ ଯୋଗାଏ ଯେ ଉଭୟ ଦେଶରେ ନିୟୁତ ନିୟୁତ ପିଲା ଅଛନ୍ତି ଯେଉଁମାନେ ସେପରି ପ୍ରତିଭାର ଅଧିକାରୀ, କିନ୍ତୁ ଶିକ୍ଷା ଏବଂ ସୁଯୋଗର ଅଭାବ ଯୋଗୁଁ ସେମାନଙ୍କ ସ୍ୱପ୍ନ ସାକାର ହୋଇପାରୁନାହିଁ। ଏଣୁ ଆମ ପାଇଁ ଆହ୍ୱାନ, ଆମ ସରକାରଙ୍କ ପାଇଁ ଆହ୍ୱାନ, ଯେଉଁ ଯୁବଗୋଷ୍ଠୀ ପ୍ରତିଭାର ଅଧିକାରୀ, ଯେଉଁମାନଙ୍କ ପାଖରେ ଆଗକୁ ଯିବାର ମନୋବୃତ୍ତି ଅଛି, ଯେଉଁମାନେ ସାଫଲ୍ୟର ସ୍ୱପ୍ନ ଦେଖନ୍ତି, ସେମାନଙ୍କୁ ରାସ୍ତା ଦେଖାଇବା। ସେଥିପାଇଁ ଆମେ ସ୍କୁଲ ଶିକ୍ଷା ଓ ଉଚ୍ଚଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା। ଆମେ ନିଶ୍ଚିତ କରିବାକୁ ଚାହୁଁ ପିଲାଏ ସୁସ୍ଥ ରୁହନ୍ତୁ, ସବୁ ବର୍ଗର ପିଲାଙ୍କୁ ସମାନ ସୁଯୋଗ ମିଳୁ, ଉଭୟ ପୁଅ ଓ ଝିଅ ଉପକୃତ ହୁଅନ୍ତୁ, ସବୁ ଧର୍ମର ସବୁ ଜାତିର ଲୋକେ ସମାନ ସୁବିଧା ପାଆନ୍ତୁ। ଏହା ହିଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, କାରଣ ଆମେ ଜାଣିନାହୁଁ କାଲି ଭାରତର ପ୍ରଧାନମନ୍ତ୍ରୀ କିଏ ହେବେ କି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି କିଏ ହେବେ। ହୁଏତ ସେମାନେ ପଦବୀ ପାଇଁ ତୁରନ୍ତ ଉପଯୁକ୍ତ ମନେ ନ ହୋଇପାରନ୍ତି, କିନ୍ତୁ ସୁଯୋଗ ଦେଲେ ସେମାନେ ଆପଣଙ୍କ କଳ୍ପନା ଜଳ୍ପନାକୁ ଭାଙ୍ଗି ନୂତନ ଆଶ୍ଚର୍ଯ୍ୟ ସୃଷ୍ଟି କରିଦେଇପାରନ୍ତି।
ଧନ୍ୟବାଦ ବାରାକଜୀ। ପଞ୍ଜାବର ଲୁଧିଆନାରୁ ହିମାନୀ ମୋତେ ମଧ୍ୟ ଏହି ପ୍ରଶ୍ନ ପଚାରିଛନ୍ତି, ଆପଣ ଦିନେ ଏହି ପଦରେ ପହଞ୍ଚିପାରିବେ ବୋଲି କଳ୍ପନା କରିଥିଲେ କି? ନା, କେବେ ବି କଳ୍ପନା କରିନଥିଲି, କାରଣ ବାରାକଜୀ କହିବା ଭଳି ମୁଁ ମଧ୍ୟ ଗୋଟିଏ ସାଧାରଣ ପରିବାରରୁ ଆସିଛି। କିନ୍ତୁ ମୁଁ ବହୁତ ଦିନ ଧରି ଗୋଟିଏ କଥା ସମସ୍ତଙ୍କୁ ବରାବର କହିଆସୁଛି ଯେ କିଛି ଗୋଟିଏ ହେବାର ସ୍ୱପ୍ନ କେବେ ଦେଖନି। ଯଦି ସ୍ୱପ୍ନ ଦେଖିବାକୁ ଅଛି ତେବେ କିଛି କରିବାର ସ୍ୱପ୍ନ ଦେଖ, କିଛି କାମ କରିପାରିଲେ ସନ୍ତୋଷ ମିଳେ ଏବଂ ନୂଆ କିଛି କରିବାର ପ୍ରେରଣା ମିଳେ। ଯଦି କେବଳ କିଛି ଗୋଟିଏ ହୋଇଯିବା ପାଇଁ ସ୍ୱପ୍ନ ଦେଖିବା ଆଉ ତା ଯଦି ହୋଇପାରିଲାନି, କେବଳ ନିରାଶା ହିଁ ମିଳିବ। ସେଥିପାଇଁ ମୁଁ କେବେ ମଧ୍ୟ ଜୀବନରେ କିଛି ଗୋଟିଏ ହୋଇଯିବାର ସ୍ୱପ୍ନ ଦେଖିନି। ଆଜି ମଧ୍ୟ ମୋ ମନରେ କିଛି ଗୋଟିଏ ହୋଇଯିବାର ସ୍ୱପ୍ନ ବି ନାହିଁ, କିନ୍ତୁ କିଛି ନା କିଛି କରିବାର ସ୍ୱପ୍ନ ନିଶ୍ଚିତ ଭାବରେ ଦେଖୁଛି। ଭାରତ ମାତାର ସେବା କରିବା, 125 କୋଟି ଦେଶବାସୀଙ୍କର ସେବା କରିବା, ଏହାଠାରୁ ବଳି ବଡ଼ ସ୍ୱପ୍ନ ଆଉ କ'ଣ ହୋଇପାରେ? ମୁଁ ସେୟା ହିଁ କରିବି। ଏଭଳି ପ୍ରଶ୍ନ ପାଇଁ ମୁଁ ହିମାନୀଙ୍କ ନିକଟରେ ଖୁବ୍ କୃତଜ୍ଞ। ଏବେ ଗୋଟିଏ ପ୍ରଶ୍ନ ବାରାକଙ୍କ ପାଇଁ, ଓମ୍ ପ୍ରକାଶଙ୍କଠାରୁ। ସେ ଜେଏନ୍ୟୁରେ ସାଂସ୍କ୍ରିଟ୍ ପଢ଼ୁଛନ୍ତି। ସେ ରାଜସ୍ଥାନ ଝୁନ୍ଝୁନ୍ର ଲୋକ। ଜେଏନ୍ୟୁରେ ଓମ୍ ପ୍ରକାଶ ସ୍ୱତନ୍ତ୍ର ସଂସ୍କୃତ ଶିକ୍ଷା କେନ୍ଦ୍ରର ଆବାହକ ଅଛନ୍ତି।
ଏହି ପ୍ରଶ୍ନଟି ଖୁବ୍ କୌତୂହଳଜନକ। ତାଙ୍କର ପ୍ରଶ୍ନ, ନୂଆ ପିଢ଼ିର ଯୁବକ ହେଉଛନ୍ତି ଜଗତର ନାଗରିକ, ସମୟ ଏବଂ ସରହଦ ଭିତରେ ସେମାନେ ସୀମିତ ନୁହନ୍ତି। ଏପରି ପରିସ୍ଥିତିରେ ଆମର ନେତୃତ୍ୱ, ସରକାର ଏବଂ ସମାଜ କିପରି ଆଭିମୁଖ୍ୟ ରଖିବା ଦରକାର? ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ମୁଁ ଯେତେବେଳେ ଏହି ବର୍ତ୍ତମାନର ପିଢ଼ିକୁ ଦେଖେ, ସେତେବେଳେ ଭାବେ ସେମାନେ ପୃଥିବୀର ବିଭିନ୍ନ ସମସ୍ୟା ସହିତ ଏପରି ଓତପ୍ରୋତ ଭାବରେ ଜଡ଼ିତ, ଅନ୍ତତଃ ଆମେ ସେପରି ସମସ୍ୟାର ସାମ୍ନା କରିନଥିଲୁ। ବିଶ୍ୱ ସେମାନଙ୍କର ଆଙ୍ଗୁଳି ଟିପରେ। ମୋବାଇଲ ଫୋନ୍ ବ୍ୟବହାର କରି ସାରା ବିଶ୍ୱର ଖବର ଏବଂ ଛବି ସେମାନେ ନିମିଷକ ମଧ୍ୟରେ ପାଇପାରୁଛନ୍ତି। ସେମାନେ ଅସାଧାରଣ ଭାବରେ ଏକ ଶକ୍ତିଶାଳୀ ପିଢ଼ି। ଏପରି ଅବସ୍ଥାରେ ସରକାର କିମ୍ବା ନେତୃତ୍ୱ ଉପରୁ ତଳ ନ୍ୟାୟରେ ଦେଶ ଶାସନର ଢାଞ୍ଚା ଆପଣାଇବା ଠିକ୍ ହେବ ନାହିଁ, ବରଂ ସମସ୍ତଙ୍କୁ ଅନ୍ତର୍ଭୁକ୍ତି ନ୍ୟାୟରେ ଦେଶ ଶାସନ କରିବା ଉଚିତ ହେବ। ଲୋକମାନଙ୍କ ପାଖରେ ପହଞ୍ଚାଇବା, ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ଏବଂ ନାଗରିକମାନଙ୍କ ସହିତ ସ୍ୱଚ୍ଛ ଭାବରେ କଥାବାର୍ତ୍ତାର ପ୍ରଣାଳୀ ଅବଲମ୍ବନ କରି ଦିଗ ନିର୍ଣ୍ଣୟ କରିବା ସକାରାତ୍ମକ ନେତୃତ୍ୱର ଉଦାହରଣ। ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରିପ୍ରେକ୍ଷୀରେ ବିଶେଷ ଦିଗଟି ହେଉଛି ଉଭୟ ଦେଶରେ ମୁକ୍ତ ସାମାଜିକ ବ୍ୟବସ୍ଥା ସଞ୍ଚାଳିତ। ଆମର ଭରସା ଓ ବିଶ୍ୱାସ ଅଛି ଯେତେବେଳେ ନାଗରିକଙ୍କ ପାଖରେ ସୂଚନା ରହିଛି ସେତେବେଳେ ପ୍ରବଳ ତର୍କବିତର୍କ ହେଉଛି। ଏଥିପାଇଁ ବେଳେବେଳେ ଗଣତନ୍ତ୍ରରେ ହତାଶା ଭାବ ମଧ୍ୟ ଦେଖାଦିଏ, କିନ୍ତୁ ଏଇଥିରୁ ହିଁ ଜନ୍ମ ନିଏ ଶ୍ରେଷ୍ଠ ନିଷ୍ପତ୍ତି, ଏଇଥିରୁ ହିଁ ଆଶ୍ରା ପାଏ ଦୃଢ଼ ସମାଜ, ପରିପୁଷ୍ଟ ସମାଜ କ୍ରମଶଃ ସମୃଦ୍ଧ ହୁଏ, ନୂଆ ନୂଆ ଚିନ୍ତାଧାରା ଜନ୍ମ ନିଏ, ଭାବର ଆଦାନ ପ୍ରଦାନ ହୁଏ, ପ୍ରଯୁକ୍ତିର ଆଦାନ ପ୍ରଦାନ ହୁଏ। ଏହି ଆଦାନ ପ୍ରଦାନ କେବଳ ଦେଶ ମଧ୍ୟରେ ହୁଏ ନାହିଁ, ଦେଶ ଦେଶ ମଧ୍ୟରେ ମଧ୍ୟ ହୁଏ। ଏଣୁ ଉଭୟ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମୁକ୍ତ ସୂଚନା ସମ୍ବଳଯୁକ୍ତ ସମାଜରେ ମୋର ଦୃଢ଼ ଆସ୍ଥା ରହିଛି। ମୁକ୍ତ ସୂଚନା ସମ୍ବଳଯୁକ୍ତ ସମାଜ ଆବଦ୍ଧ ସମାଜଠାରୁ ଶ୍ରେୟସ୍କର, କାରଣ ଆବଦ୍ଧ ସମାଜରେ ସୂଚନା ନିୟନ୍ତ୍ରଣ ନାଗରିକର ବିକାଶରେ ବାଧା ଉପୁଜାଏ। ମୁକ୍ତ ସୂଚନା ସମ୍ବଳଯୁକ୍ତ ସମାଜରେ ନାଗରିକର ଆତ୍ମସମ୍ମାନ ବଢ଼େ, ଏଣୁ ରାଷ୍ଟ୍ରୀୟ ସାଫଲ୍ୟ ସ୍ୱାଭାବିକ ମନେ ହୁଏ। ସୂଚନା ନିୟନ୍ତ୍ରଣ ଏକ ଅସ୍ୱଚ୍ଛ ପଦକ୍ଷେପ, କାରଣ ସୂଚନାର ଧର୍ମ ହେଉଛି ପ୍ରବହମାନତା। ଏଣୁ ବିଭିନ୍ନ ଦିଗ ଉପରେ ନାଗରିକମାନଙ୍କ ମଧ୍ୟରେ ସୁସ୍ଥ ତର୍କବିତର୍କ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା।
ବାରାକଜୀଙ୍କୁ ଯେଉଁ ପ୍ରଶ୍ନ ପଚରାଯାଇଛି, ଓମ୍ ପ୍ରକାଶ ଚାହାନ୍ତି ମୁଁ ସେ ବିଷୟରେ କିଛି କହେ। ବାରାକଜୀ ବଡ଼ ସୁନ୍ଦର ଉତ୍ତର ଦେଇଛନ୍ତି, ବହୁତ ଇନ୍ସପାୟରିଂ, ବହୁତ ପ୍ରେରଣାଦାୟୀ। ମୁଁ କେବଳ ଏତିକି କହିବି ଯେ ଗୋଟିଏ ସମୟରେ ଲୋକେ ମୁଖ୍ୟତଃ କମ୍ୟୁନିଷ୍ଟ ବିଚାରଧାରାରେ ପ୍ରଭାବିତ ଥିଲେ। ସେମାନେ ଦୁନିଆକୁ ଗୋଟିଏ ଆହ୍ୱାନ କରୁଥିଲେ। ସେମାନେ କହୁଥିଲେ, ୱାର୍କର୍ସ ଅଫ୍ ଦି ୱାର୍ଲ୍ଡ ୟୁନାଇଟ୍, ଦୁନିଆର ଶ୍ରମିକ ଗୋଷ୍ଠୀ ଏକ ହୁଅ। ଏଭଳି ସ୍ଲୋଗାନ ଅନେକ ଦଶନ୍ଧି ଧରି ଚାଲିଲା। ମୋର ଧାରଣା ଏବେର ଯୁବଗୋଷ୍ଠୀଙ୍କ ପାଖରେ ଯେଉଁ ଶକ୍ତି ଅଛି, ସେମାନେ ଯେଉଁଠି ପହଞ୍ଚିପାରିଛନ୍ତି, ତାକୁ ଦେଖି ମୁଁ କହିବାକୁ ଚାହୁଁଛି ଯେ ୟୁଥ୍ ୟୁନାଇଟ୍ ଦି ୱାର୍ଲ୍ଡ। ହେ ଯୁବ ସମାଜ, ତୁମେ ଦୁନିଆକୁ ଏକାଠି କର, ଏକ କର। ମୁଁ ଭାବୁଛି ଏ ଶକ୍ତି ସେମାନଙ୍କ ପାଖରେ ହିଁ ଅଛି, ଆଉ ସେମାନେ ଏହା କରିପାରିବେ। ଆଉ ଗୋଟିଏ ପ୍ରଶ୍ନ ସିଏ ପିକାସୁ ମୁଥାଙ୍କର, ସେ ମୁମ୍ବାଇରୁ ପଚାରିଛନ୍ତି ଆଉ ମୋତେ ପଚାରିଛନ୍ତି, ଆପଣ କେଉଁ ଆମେରିକା ନେତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି। ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଭାରତର ଖବରକାଗଜମାନଙ୍କରେ କେନେଡିଙ୍କର ଫଟୋ ଦେଖୁଥିଲି, ତାଙ୍କ ବ୍ୟକ୍ତିତ୍ୱ ବହୁତ ପ୍ରଭାବିତ କରିଥିଲା। କିନ୍ତୁ ଆପଣଙ୍କର ପ୍ରଶ୍ନ ହେଉଛି କିଏ ମୋତେ ଅନୁପ୍ରାଣିତ କରିଛନ୍ତି। ମୋତେ ପିଲାଦିନେ ପଢ଼ିବାକୁ ଭଲ ଲାଗୁଥିଲା, ମୋତେ ସେତେବେଳେ ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କର ଜୀବନୀ ପଢ଼ିବାର ସୁଯୋଗ ମିଳିଥିଲା। ସପ୍ତଦଶ ଶତାବ୍ଦୀର ଲୋକ ସେ, ଆମେରିକାର ରାଷ୍ଟ୍ରପତି ମଧ୍ୟ ନଥିଲେ, କିନ୍ତୁ ତାଙ୍କ ଜୀବନୀ ଖୁବ୍ ପ୍ରେରଣାଦାୟକ ଥିଲା ଯେ ଜଣେ ବ୍ୟକ୍ତି ନିଜ ଜୀବନକୁ ବଦଳେଇ ଦେବା ପାଇଁ ବିଚାରବନ୍ତ ଭାବରେ କିଭଳି ଚେଷ୍ଟା କରିପାରେ। ଯଦି ବହୁତ ନିଦ ଲାଗୁଛି ତେବେ ନିଦ କମ୍ କରିବା ପାଇଁ କ'ଣ ଉପାୟ ହୋଇପାରେ? ଅଧିକ ଖାଇବାକୁ ଇଚ୍ଛା ହେଉଥିଲେ, କେମିତି ଖାଇବା କମ୍ କରିବେ? କାମ କରିକରି ସାଥୀ ଲୋକମାନେ ବିରକ୍ତ ହୋଇପଡ଼ିଲେ, ତାଙ୍କୁ ଲାଗୁଥିଲା ଯେ ସେମାନେ କିଛି କରୁନାହାନ୍ତି, କଥାବାର୍ତ୍ତା କରୁନାହାନ୍ତି। ତେବେ ଏହି ସମସ୍ୟାର କିପରି ସମାଧାନର ସୂତ୍ର ବାହାରିପାରିବ, ଏହିଭଳି ଅନେକ ଛୋଟ ଛୋଟ ବିଷୟ ସେ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି। ଆଉ ମୁଁ ତ ସମସ୍ତଙ୍କୁ କହୁଛି ଯେ ସେମାନେ ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କର ଜୀବନୀ ନିଶ୍ଚୟ ପଢ଼ନ୍ତୁ। ଆଜି ମଧ୍ୟ ତାଙ୍କ ଜୀବନୀରୁ ମୋତେ ପ୍ରେରଣା ମିଳୁଛି। ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କର ବ୍ୟକ୍ତିତ୍ୱ ମଧ୍ୟ ବହୁମୁଖୀ ଥିଲା। ସେ ଥିଲେ ରାଜନୀତିଜ୍ଞ, ରାଜନୈତିକ ବିଚାରକ, ସାମାଜିକ କର୍ମୀ ଓ କୂଟନୀତିଜ୍ଞ। ଆଉ ସେ ଆସିଥିଲେ ଅତି ସାଧାରଣ ପରିବାରରୁ, ତାଙ୍କର ପାଠପଢ଼ା ବି ସମ୍ପୂର୍ଣ୍ଣ ହୋଇପାରିନଥିଲା, କିନ୍ତୁ ସିଏ ଆଜି ମଧ୍ୟ ଆମେରିକାର ଜନଜୀବନ ଉପରେ ନିଜ ବିଚାରଧାରାର ଛାପ ଛାଡ଼ିଯାଇଛନ୍ତି। ପ୍ରକୃତରେ ତାଙ୍କ ଜୀବନୀ ହିଁ ମୋ ପାଇଁ ଆଜି ପ୍ରେରଣାର ଉତ୍ସ ହୋଇଛି। ଆଉ ମୁଁ ଆପଣଙ୍କୁ ଏତିକି କହୁଛି ଯେ ଆପଣ ତାଙ୍କ ଜୀବନୀ ପଢ଼ନ୍ତୁ, ସେଥିରୁ ଆପଣ ନିଜ ଜୀବନକୁ ପରିବର୍ତ୍ତନ କରିବାର ରାସ୍ତା ମିଳିବ। ମୁଁ ତାଙ୍କର ଅନେକ ଛୋଟ ଛୋଟ କଥାର ସାହାଯ୍ୟ ନେଇଛି। ମୁଁ ଭାବୁଛି ଯେ ମୋତେ ତାଙ୍କଠାରୁ ଯେତିକି ପ୍ରେରଣା ମିଳିଛି, ଆପଣଙ୍କୁ ମଧ୍ୟ ସେହିପରି ପ୍ରେରଣା ମିଳିବ। ଏବେ ବାରାକଙ୍କ ପାଇଁ ପ୍ରଶ୍ନଟିଏ, ପ୍ରଶ୍ନଟି ମୋନିକା ଭାଟିଆଙ୍କର
ପ୍ରଶ୍ନ ଉଠିଛି। ଦୁଇ ବିଶାଳ ଅର୍ଥନୀତିର ନେତା ହିସାବରେ ଆମକୁ କ'ଣ ସବୁ ପ୍ରେରଣା ଯୋଗାଏ ଏବଂ ଗୋଟିଏ ଖରାପ ଦିନର ଅବସାନ ପରେ କ'ଣ ଆମକୁ ହସର ଖୋରାକ ଯୋଗାଏ? ଖୁବ୍ ଉତ୍ତମ ପ୍ରଶ୍ନ। ମୁଁ ବେଳେବେଳେ ଭାବେ ମୋ ପାଖକୁ ଯେଉଁ ସମସ୍ୟା ସବୁ ଆସେ ତାହାର ବୋଧେ କେହି ସମାଧାନ କରିପାରିନାହାନ୍ତି। ସେସବୁ ସହଜ ଥାଆନ୍ତା ଯଦି, ତେବେ ମୋ ପାଖକୁ ଆସିବା ପୂର୍ବରୁ ଅନ୍ୟ କେହି ତାର ସମାଧାନର ପନ୍ଥା ବାହାର କରିପାରିଥାନ୍ତେ। ତେଣୁ ଏପରି ବି ଦିନ ଅଛି ଭାରି କଷ୍ଟସାଧ୍ୟ ଏବଂ ହତାଶ ହେବାକୁ ପଡ଼ିଛି, ସେ ବୈଦେଶିକ ବ୍ୟାପାର ଜନିତ ସମସ୍ୟା ହେଉ କି ଆଭ୍ୟନ୍ତରୀଣ ବ୍ୟାପାର ଜନିତ ସମସ୍ୟା, ସବୁଠି ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଅଛି। କିନ୍ତୁ ମୋତେ ପ୍ରେରଣା ଯାହା ଦେଇଛି, ଏବଂ ମୁଁ ଜାଣିନି ପ୍ରଧାନମନ୍ତ୍ରୀ ମହୋଦୟ ସେପରି ଭାବନା କରୁଥିବେ କି କ'ଣ, ପ୍ରାୟ ପ୍ରତ୍ୟେକ ଦିନ ମୋତେ କେହି ନା କେହି ସାକ୍ଷାତ କରନ୍ତି ଆଉ କହନ୍ତି ଆପଣ ମୋ ଜୀବନରେ କିଛି ତଫାତ୍ ଆଣିଛନ୍ତି। କେହି କହନ୍ତି ଆପଣ ଯେଉଁ ସ୍ୱାସ୍ଥ୍ୟସେବା ଆଇନ ପ୍ରଣୟନ କଲେ ମୋ ପିଲାଟିକୁ ବଞ୍ଚାଇଦେଲା, ତାର ସ୍ୱାସ୍ଥ୍ୟ ବୀମା ନଥିଲା। ଡାକ୍ତରଙ୍କୁ ପରାମର୍ଶ କରି ରୋଗର ପ୍ରଥମ ଅବସ୍ଥାରେ ଟ୍ୟୁମର ଚିହ୍ନଟ କରିଥିଲୁ, ଏବେ ପିଲାଟି ଭଲ ଅଛି। ପୁଣି କେହି କହନ୍ତି ଅର୍ଥନୈତିକ ସଙ୍କଟ ସମୟରେ ଆପଣ ମୋର ଘର ଅବସ୍ଥା ସମ୍ଭାଳି ନେଲେ। କେହି କେହି କହନ୍ତି ମୋ ପାଖରେ କଲେଜ ଯିବା ପାଇଁ ସମ୍ବଳ ନଥିଲା, ଆପଣ ଯେଉଁ ନୂତନ ବ୍ୟବସ୍ଥା କଲେ ମୁଁ ଏବେ ବିଶ୍ୱବିଦ୍ୟାଳୟରେ ପଢ଼ୁଛି। ବେଳେବେଳେ 4 କିମ୍ବା 5 ବର୍ଷ ତଳର ପଦକ୍ଷେପ କିମ୍ବା ବିସ୍ମରଣ ହୋଇଯାଇଥିବା କୌଣସି ନିଷ୍ପତ୍ତିରୁ ସୁଫଳ ପାଇଥିବା ବ୍ୟକ୍ତି ମୋତେ ଧନ୍ୟବାଦ ଦିଅନ୍ତି। ଏସବୁ ଭୁଲି ଯାଇଥିଲେ ବି ନିଜ କାର୍ଯ୍ୟକ୍ରମ ପରିସର ଭିତରେ ନିଆଯାଇଥିବା ନିଷ୍ପତ୍ତିର ମାପକ ହିସାବରେ ଦେଖାଦିଅନ୍ତି ପୁରୁଣା ଦିନର କଥା। କେବଳ ପଦବୀରେ ରହି କ୍ଷମତା ଲାଭ କରିବାଠାରୁ ଲୋକମାନଙ୍କ ଉନ୍ନତି କଳ୍ପେ କିଛି କରିବା ପ୍ରବୃତ୍ତି ହିଁ ଅତୁଳନୀୟ ସୁଖ ଦିଏ ଆଉ ସନ୍ତୋଷ ପ୍ରଦାନ କରିଥାଏ। ସେବାର ଉତ୍ତମ ଦିଗଟି ହେଲା ଏହାକୁ ଯେକୌଣସି ବ୍ୟକ୍ତି ଆପଣେଇ ପାରିବେ। ଯଦି ଆପଣ କାହାକୁ ସାହାଯ୍ୟ କରୁଛନ୍ତି ସେଥିରୁ ଯେଉଁ ସନ୍ତୋଷ ଓ ସୁଖ ଆପଣ ପାଇବେ ତାହା ଅନ୍ୟ ସବୁ ପ୍ରାପ୍ତିଠାରୁ ଶ୍ରେୟସ୍କର। ଏହି ସୁଖପ୍ରାପ୍ତି ମୋତେ ଅଧିକରୁ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଏ। ଏହି ଆତ୍ମିକ ସୁଖ ମୋତେ ବିଭିନ୍ନ ଜଟିଳ ସମସ୍ୟା ଏବଂ ଆହ୍ୱାନ ଭିତରେ ଅଗ୍ରସର ହେବା ପାଇଁ ବାଟ କଢ଼େଇ ନେଇଛି। ଅବଶ୍ୟ କାମ କରୁ କରୁ କେବଳ ଆମର ଖରାପ ଦିନ ଯେ ଆସିଛି ତା ନୁହେଁ, ସମସ୍ତଙ୍କର କେବେ କେବେ ଖରାପ ଦିନ ଆସିଛି, କିନ୍ତୁ ତା ଭିତରେ କାମ କରିଯିବାଟା ହିଁ ସ୍ପୃହଣୀୟ। ପରିଶେଷରେ ଆପଣ କାହା ପାଇଁ ତ କେବେ ନୂଆ ମୋଡ଼ ଆଣିପାରିବେ, ଜୀବନରେ ତଫାତ୍ ସୃଷ୍ଟି କରିପାରିବେ।
ବାସ୍ତବରେ ବାରାକ୍ଜୀ ମନର କଥା କହିଛନ୍ତି। ଆମେ ଯେକୌଣସି ପଦପଦବୀରେ ରହିପାରୁ, କିନ୍ତୁ ପ୍ରଥମେ ଆମେ ମଣିଷ। ଏଭଳି ଛୋଟ ଛୋଟ କଥା ବି ଆମକୁ ପ୍ରେରଣା ଦିଏ। ମୋର ବି ଇଚ୍ଛା ହେଉଛି ଯେ ମୁଁ ନିଜ ଜୀବନର ଗୋଟିଏ ଘଟଣା କହିବା ପାଇଁ। ମୁଁ ଜୀବନରେ ଅନେକ ବର୍ଷ ଧରି ଏକ ପ୍ରକାରର ପରିବ୍ରାଜକ ଭାବରେ ରହିଥିଲି। ଲୋକଙ୍କ ଘରୁ ମୋତେ ଖାଇବାକୁ ମିଳିଯାଉଥିଲା, କେହି ମୋତେ ଡାକୁଥିଲା ତ କିଏ ଖାଇବାକୁ ଦେଉଥିଲା। ଥରେ ଗୋଟିଏ ପରିବାର ମୋତେ ବାରମ୍ବାର ନିମନ୍ତ୍ରଣ କରୁଥିଲେ ତାଙ୍କ ଘରେ ଖାଇବା ପାଇଁ, କିନ୍ତୁ ମୁଁ ଯାଉନଥିଲି। ପରିବାରଟି ଗରିବ ଥିବା ଯୋଗୁଁ ଯେ ମୁଁ ଯାଉନଥିଲି ସେକଥା ନୁହେଁ, ମୋତେ ଲାଗୁଥିଲା ଯେ ମୁଁ ଯଦି ତାଙ୍କ ଘରକୁ ଖାଇବାକୁ ଯିବି ତେବେ ତାଙ୍କ ଉପରେ ଗୋଟିଏ ବୋଝ ହୋଇଯିବି। କିନ୍ତୁ ଶେଷରେ ସେହି ପରିବାରର ସ୍ନେହ ଆଗ୍ରହ ପାଖରେ ମୋତେ ହାର ମାନିବାକୁ ପଡ଼ିଲା ଆଉ ମୁଁ ତାଙ୍କ ଘରକୁ ଖାଇବାକୁ ଗଲି। ତାଙ୍କ ଘରଟି ଥିଲା ଗୋଟିଏ ଛୋଟ କୁଡ଼ିଆ। ସେମାନେ ମୋତେ ବାଜରାର ରୁଟି ଓ କ୍ଷୀର ଖାଇବାକୁ ଦେଲେ, କିନ୍ତୁ ତାଙ୍କ ଛୋଟ ପୁଅଟି ସେହି କ୍ଷୀର ଆଡ଼କୁ ବାରମ୍ବାର ଚାହୁଁଥିଲା। ମୋତେ ଲାଗିଲା ସତେ ଯେପରି ପିଲାଟି ଆଗରୁ କେବେ କ୍ଷୀର ଦେଖିନାହିଁ। ମୁଁ ସାଙ୍ଗେ ସାଙ୍ଗେ କ୍ଷୀର ଗିନାଟି ପିଲାଟିକୁ ବଢ଼ାଇଦେଲି ଆଉ ସେ ମୁହୂର୍ତ୍ତକରେ ସେତକ ପିଇଦେଲା। ଏକଥା ଦେଖି ଘରଲୋକ ଖୁବ୍ ରାଗିଗଲେ। ଅନୁଭବ କଲି ସେ ପିଲାଟି ତା ମା କ୍ଷୀର ଛଡ଼ା ବୋଧହୁଏ କେବେ ବି ଅନ୍ୟ କ୍ଷୀର ପିଇ ନାହିଁ, କିନ୍ତୁ ମୋତେ ଟିକେ ଭଲ ଭାବରେ ଖାଇବାକୁ ଦେବାକୁ ସେମାନେ କ୍ଷୀର ନେଇ ଆସିଥିଲେ। ଏହି ଘଟଣାରୁ ମୋତେ ପ୍ରେରଣା ମିଳିଲା ଯେ କୁଡ଼ିଆରେ ରହୁଥିବା ଗରିବ ଲୋକଟିଏ ମୋ ପାଇଁ ଯଦି ଏତେ ଚିନ୍ତା କରୁଛି, ମୁଁ ମଧ୍ୟ ନିଜ ଜୀବନକୁ ଏହିଭଳି ଲୋକଙ୍କ ପାଇଁ ଉତ୍ସର୍ଗ କରିଦେବା ଉଚିତ। ଏହିଭଳି କଥା ସବୁ ପ୍ରେରଣା ଯୋଗାଇଥାଏ। ଖୁବ୍ ସାମାନ୍ୟ ଘଟଣାଟିଏ କେମିତି ମନକୁ ଛୁଇଁଯାଏ, ବାରାକ୍ଜୀ ମଧ୍ୟ ସେ କଥା ଆମ ସମ୍ମୁଖରେ ରଖିଛନ୍ତି। ମୁଁ ବାରାକ୍ଙ୍କ ପ୍ରତି ଗଭୀର ଭାବରେ କୃତଜ୍ଞ ଯେ ସେ ଏତେ ସମୟ ଆମକୁ ଦେଇଛନ୍ତି। ମନର କଥା ଶୁଣିଥିବାରୁ ମୁଁ ଦେଶବାସୀଙ୍କ ନିକଟରେ ମଧ୍ୟ କୃତଜ୍ଞ। ମୁଁ ଜାଣେ ଯେ ଭାରତର ପ୍ରତି ଘରେ ରେଡିଓ ପହଞ୍ଚିପାରିଛି, ପ୍ରତ୍ୟେକ ଗଳିରେ ବି ରେଡିଓ ପହଞ୍ଚିପାରିଛି। ରେଡିଓ ମାଧ୍ୟମରେ ଏହି ମନର କଥା, ବିଶେଷ ମନର କଥା ଏ ଶବ୍ଦ ସବୁବେଳ ପାଇଁ ପ୍ରତିଧ୍ୱନିତ ହେଉଥିବ। ମୋ ମନରେ ଗୋଟିଏ ବିଚାର ଉଦ୍ରେକ ହୋଇଛି, ସେଇଟି ମୁଁ ଆପଣଙ୍କ ସାମ୍ନାରେ ରଖୁଛି। ବାରାକ୍ଜୀ ଓ ମୋ ଭିତରେ ଯେଉଁ ବାର୍ତ୍ତାଳାପ ହୋଇଛି ତାହାର ଏକ ଇ ବୁକ୍ ତିଆରି କରାଯାଉ। ମୁଁ ଚାହେଁ ଯେ ଯେଉଁମାନେ ମନର କଥାକୁ ଆୟୋଜନ କରୁଛନ୍ତି ସେମାନେ ଇ ବୁକ୍ ତିଆରି କରନ୍ତୁ। ମୁଁ ଆପଣମାନଙ୍କୁ କହୁଛି ଯେ ଯେଉଁ ଶ୍ରୋତାମାନେ ମନର କଥା ଶୁଣିଛନ୍ତି ସେମାନେ ନିଶ୍ଚିତ ଭାବରେ ଏଥିରେ ଅଂଶଗ୍ରହଣ କରନ୍ତୁ। ସେ ଭିତରୁ ଯେଉଁ ଶ୍ରେଷ୍ଠ 100ଟି ମତାମତ ମିଳିବ ତାକୁ ମଧ୍ୟ ମୋର ଓ ବାରାକ୍ଜୀଙ୍କର ବାର୍ତ୍ତାଳାପର ପୁସ୍ତକ ସହିତ ଯୋଡ଼ନ୍ତୁ ଏବଂ ଗୋଟିଏ ଇ ବୁକ୍ ପ୍ରକାଶ କରନ୍ତୁ। ମୁଁ ଚାହୁଁଛି ଯେ ଆପଣମାନେ ଟ୍ୱିଟର ହେଉ, ଫେସବୁକ୍ ହେଉ ବା ଅନ୍ଲାଇନ୍ରେ ଯାହା କିଛି ଲେଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ମୋ ପାଖକୁ #YesWeCan ଏହି #ଟ୍ୟାଗ୍ ସହିତ ଲେଖନ୍ତୁ। ଏଲିମିନେଟ୍ ପଭର୍ଟି #YesWeCan, କ୍ୱାଲିଟି ହେଲ୍ଥ କେୟାର ଟୁ ଅଲ୍ #YesWeCan, ୟୁଥ୍ ପାୱାର ୱିଥ୍ ଏଜୁକେସନ୍ #YesWeCan, ଜବ୍ ଫର୍ ଅଲ୍ #YesWeCan, ଗ୍ଲୋବାଲ୍ ପିସ୍ ଆଣ୍ଡ ପ୍ରୋଗ୍ରେସ୍ ୟେସ୍ ୱି କ୍ୟାନ୍। ମୁଁ ଚାହୁଁଛି ଯେ ଏହି ଟ୍ୟାଗ୍ଲାଇନ୍ ସହ ଆପଣ ମଧ୍ୟ ମନର କଥା ଶୁଣିସାରିବା ପରେ ନିଜ ମତାମତ, ନିଜ ଅନୁଭବ, ନିଜ ଭାବନା ମୋ ନିକଟରେ ପହଞ୍ଚାଇବେ। ସେ ମଧ୍ୟରୁ ଯେଉଁ 100ଟି ଶ୍ରେଷ୍ଠ ବିବେଚିତ ହେବେ ତାକୁ ମୁଁ ଚୟନ କରିବି ଓ ତାହା ମୋର ଏବଂ ବାରାକ୍ଜୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ସହିତ ପୁସ୍ତକରେ ସ୍ଥାନିତ ହେବ। ଆଉ ମୁଁ ଭାବୁଛି ଯେ ପ୍ରକୃତରେ ଏହା ଆମ ସମସ୍ତଙ୍କର ମନର କଥା ପାଲଟିଯିବ। ମୁଁ ପୁଣି ଥରେ ବାରାକ୍ଜୀଙ୍କ ପ୍ରତି ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି, ଆପଣଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ଜାନୁଆରୀ 26ର ଏହି ପବିତ୍ର ଦିବସରେ ବାରାକ୍ଜୀଙ୍କର ଏଠାକୁ ଆସିବା ମୋ ପାଇଁ ବହୁତ ଗର୍ବର ବିଷୟ, ଦେଶ ପାଇଁ ଗର୍ବର ବିଷୟ। ବହୁତ ବହୁତ ଧନ୍ୟବାଦ।